ବହିର ନାମ ନାଥୁରାମ ନଥି, ଗାନ୍ଧୀ ହତ୍ୟାର ଅନାଲୋଚିତ ଅଧ୍ୟାୟ, ଲେଖକ ଡକ୍ଟର ବିବୁଧ ରଞ୍ଜନ, ପଢ଼ି ଶୁଣାଉଛନ୍ତି ମୋହନ ମଜିଠିଆ। ଭାଗ ଏକ। ହର ହର ମହାଦେବ। ଅଲ୍ଲାହ ଅକବର। ହର ହର ମହାଦେବ, ହର ହର ମହାଦେବ, ଅଲ୍ଲାହ ଅକବର, ଅଲ୍ଲାହ ଅକବର। ହର ହର ମହାଦେବ ଓ ଆଲ୍ଲାହ ଅକବରର ଉନ୍ମାଦ ଭରା ଧ୍ୱନି ସେଦିନ ସମଗ୍ର ଭାରତବର୍ଷକୁ ପ୍ରତିଧ୍ୱନିତ କରୁଥିଲା। ଚତୁର୍ଦ୍ଦିଗରେ ହିଂସା, ହତ୍ୟା, ଜଳାପୋଡ଼ା, ଲୁଣ୍ଠନ, ଧର୍ଷଣର ବିଭତ୍ସ ବିଭୀଷିକାମୟ ଦୃଶ୍ୟ। ମଣିଷ ସେଦିନ ପାଗଳ ହୋଇଯାଇଥିଲା ସତରେ। ଯେଉଁ ମାଟି ଉପରେ ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ହଜାର ହଜାର ବର୍ଷ ଧରି ବିଭିନ୍ନ ଜାତି ଧର୍ମର ମଣିଷ ଏକତ୍ର ଭ୍ରାତୃ ମୈତ୍ରୀର ବନ୍ଧନରେ ବାନ୍ଧି ହୋଇ ପ୍ରୀତିର ଗୀତ ଗାଉଥିଲେ, ସେଇମାନେ ସେଦିନ ସତେ ଯେପରି କୌଣସି ଏକ ସୈତାନୀ ଶକ୍ତିର ସମ୍ମୋହନରେ ରକ୍ତମୁଖା ହୋଇ ଉଠିଥିଲେ। ଭାଇର ଛାତିରେ ଛୁରୀ ଭୁସିବାକୁ ଭାଇଟି ପଶ୍ଚାତ୍ପଦ ହେଉନଥିଲା। ଏ ଥିଲା ଆମ ସ୍ୱାଧୀନତାର ପ୍ରାକ୍କାଳର ଭାରତବର୍ଷର ଦୃଶ୍ୟ। ଧର୍ମକୁ ଆଧାର କରି ଭାରତ ସେଦିନ ଦୁଇ ଟୁକୁଡ଼ାରେ ବଣ୍ଟା ହୋଇଗଲା। ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ କ୍ଷମତାନ୍ଧ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ସ୍ୱାର୍ଥନ୍ୱେଷୀ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମଧ୍ୟରେ ସର୍ବୋଚ୍ଚ କ୍ଷମତା ପ୍ରାପ୍ତିକୁ ନେଇ ସେ ଯେଉଁ ଛକା ପଞ୍ଝା ଖେଳର ସୁରୁଆତ ହେଲା, ସେହି ଅସମାହିତ ସର୍ବଗ୍ରାସୀ କ୍ଷମତା ପ୍ରାପ୍ତିର ଲାଳସା ଆଗରେ ବିଚରା ବଳି ପଡ଼ିଗଲା ଆମର ପ୍ରିୟ ଜନ୍ମଭୂମି, ଅଖଣ୍ଡ ଭାରତବର୍ଷ। ହଁ, କେବଳ ଏଇ ଦୁଇ ଜଣଙ୍କର ବ୍ୟକ୍ତିଗତ ସ୍ୱାର୍ଥର ଚରିତାର୍ଥ, ମହତ୍ୱାକାଂକ୍ଷା ଏବଂ ଜିଦ୍ଦି ଅହଙ୍କାର ଯୋଗୁଁ ହିଁ ଅଖଣ୍ଡ ଭାରତବର୍ଷ ସେଦିନ ଦୁଇ ଭାଗରେ ବିଭକ୍ତ ହୋଇଗଲା, ହିନ୍ଦୁସ୍ତାନ ଆଉ ପାକିସ୍ତାନ। ଦେଶ ବିଭାଜନର ସେହି କରୁଣ କାହାଣୀ ପଢ଼ିଲେ ଏବେ ବି ଛାତି ଥରାଇ ଏକ ଦୀର୍ଘଶ୍ୱାସ ଆପେ ଆପେ ବାହାରି ଆସେ। ବିଭାଜନର ପଚାଶ ବର୍ଷ ବ୍ୟବଧାନ ପରେ ମଧ୍ୟ ଏବେ ବି ଭାରତବର୍ଷର କେଉଁ କୋଣରେ ମାଟିଏ ପୁଅ ପାଇଁ, ପାକିସ୍ତାନର କେଉଁ କୋଣରେ ଭଉଣୀଟିଏ ତାର ହଜିଯାଇଥିବା ଭାଇ ପାଇଁ ନିରବରେ ନିଭୃତରେ ଅଶ୍ରୁପାତ କରେ। ଅସୁମାରୀ ହୃଦୟ ଆଜି ବି ଗୁମୁରି ଗୁମୁରି ବିଳପି ଉଠେ। ଦେଶ ବିଭାଜନର ସେଦିନର ସେହି ଦୃଶ୍ୟ ଯେତିକି ଥିଲା କରୁଣ, ସେତିକି ବିଭତ୍ସ। କିଏ ସେ, କିଏ ସେ ତୁମେ, କିନ୍ତୁ ତୁମେ କିଏ ସେ? ପ୍ରଥମ ପ୍ରଶ୍ନର ଉତ୍ତର ଫେରିଆସିଲା ପୁନଃ ପ୍ରଶ୍ନ ହୋଇ,
ହର ହର ମହାଦେବ, ହର ହର ମହାଦେବ,
ସ୍ପଷ୍ଟ ସ୍ୱରରେ ଉତ୍ତର ଦେଲା ଯୁବକଟି। କିନ୍ତୁ ଯୁବକଟିର ଏହି ଉତ୍ତର ସନ୍ତୁଷ୍ଟ କରିପାରିଲା ନାହିଁ ମିଳିତ ପ୍ରଶ୍ନକର୍ତ୍ତାମାନଙ୍କୁ। ସେମାନେ ପୁନର୍ବାର ଜିଜ୍ଞାସା କଲେ,
ତୁମେ ନିଜକୁ ଯାହା ବୋଲି ପରିଚୟ ଦେଉଛ, ତାହା ଯେ ପ୍ରକୃତରେ ତୁମେ, ଏହାର ପ୍ରମାଣ କ'ଣ?
ପ୍ରମାଣ, ଚଟାପଟ ଉତ୍ତର ଦେଲା ଯୁବକଟି। ତୁମେମାନେ ମୋଠାରୁ ପ୍ରମାଣ ଚାହୁଁଛ? ବାସ୍ ଠିକ୍ ଅଛି, ମୋ ନାମ ହେଲା ଧରମଚାନ୍ଦ, ହିନ୍ଦୁ ନାମ।
ତାହା କୌଣସି ପ୍ରମାଣ ନୁହେଁ। ହିନ୍ଦୁ ନାମଟିଏ ଉଚ୍ଚାରଣ କରିଦେଲେ ଯେ ତୁମେ ହିନ୍ଦୁ ହୋଇଗଲ, ଏକଥା ବିଶ୍ୱାସଯୋଗ୍ୟ ନୁହେଁ। ଆମକୁ ସ୍ପଷ୍ଟ ପ୍ରମାଣ ଦରକାର।
ତାହେଲେ ଠିକ୍ ଅଛି, ମୁଁ ବେଦ ଜାଣେ, ବେଦ ମୋ ମୁହଁରେ ପୂରାପୂରି ମୁଖସ୍ଥ। ତୁମେମାନେ ଚାହିଁଲେ ମୋତେ ପରୀକ୍ଷା କରିପାର। ଯୁବକଟି ଦୃଢ଼ ଆତ୍ମପ୍ରତ୍ୟୟରେ କହିଗଲା କଥାଗୁଡ଼ିକ, କିନ୍ତୁ ଦେଖାଗଲା ତଥାପି ପ୍ରଶ୍ନକର୍ତ୍ତାମାନଙ୍କୁ ତାହା ସନ୍ତୁଷ୍ଟ କରିପାରୁନଥିଲା। ସେମାନେ ତଥାପି ପଚାରିଥିଲେ,
ଆମେମାନେ ବେଦଫେଦ କିଛି ଜାଣିନାହୁଁ। ଜଣେ ବେଦ ଘୋଷିଦେଲେ ଯେ ସେ ହିନ୍ଦୁ ହୋଇଯିବ ପରି ବିଶ୍ୱାସ କରିବାକୁ ଆମେମାନେ ପ୍ରସ୍ତୁତ ନୁହୁଁ। ଆମକୁ ଦୃଢ଼ ପ୍ରମାଣ ଦରକାର।
ପ୍ରମାଣ? ତାହେଲେ ଆଉ କି ପ୍ରମାଣ ମୁଁ ଆପଣମାନଙ୍କୁ ଦେଇପାରିବି?
Sample complete. Ready to continue?